ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ରୁଷ ବ୍ୟବସାୟିକ ସମ୍ପର୍କକୁ ନୂଆ ଦିଗ ଦେବା ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ମାସରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ ଷ୍ଟେସନାରୀ ସାମଗ୍ରୀ ଉପରେ ଟିକସ ହ୍ରାସ ଉତ୍ପାଦକ ବିକ୍ରେତା ଓ ଛାତ୍ରଛାତ୍ରୀଙ୍କୁ କରୁଛି ଲାଭାନ୍ୱିତ। ମଧ୍ୟପ୍ରଦେଶରେ ଏକ ଟ୍ରାକ୍ଟର ଡାଲା ନଦୀ ମଧ୍ୟକୁ ଖସିପଡ଼ିବା ଫଳରେ 10 ମୃତ। ଆମେରିକାରେ ସୃଷ୍ଟି ହୋଇଥିବା ଆର୍ଥିକ ଅଚଳାବସ୍ଥା ଯୋଗୁଁ ଛୁଟିରେ ଗଲେ 750,000 ସରକାରୀ କର୍ମଚାରୀ। ଏବଂ ଅହମ୍ମଦାବାଦରେ ଚାଲିଥିବା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ବିରୋଧରେ 121 ରନ୍ରୁ ପ୍ରଥମ ଇନିଂସ ଜାରି ରଖିବ ଭାରତ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଚଳିତ ବର୍ଷ ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ରୁଷ ପ୍ରଶାସନର ସୂଚନା ଅନୁଯାୟୀ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ବାର୍ଷିକ ସମ୍ମିଳନୀରେ ଶ୍ରୀ ପୁତିନ ଯୋଗଦେବେ। ଭାରତ ଗସ୍ତ ବିଷୟ ସ୍ୱଷ୍ଟ କରି ରୁଷ ମୁଖପାତ୍ର ଦିମିତ୍ରୀ ପେସ୍କଭ୍ କହିଛନ୍ତି ଏହି ସମ୍ମିଳନୀ ଆସନ୍ତା ନୂଆବର୍ଷ ପୂର୍ବରୁ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ପୁତିନଙ୍କ ଭାରତ ଗସ୍ତ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। 2022 ମସିହାରେ ରୁଷ ୟୁକ୍ରେନ୍ ସଂଘର୍ଷ ପରେ ରୁଷ ନେତାଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଭାରତ ଗସ୍ତ ନେଇ ରୁଷ ରାଷ୍ଟ୍ରପତି ଆଗ୍ରହୀ ଥିବା କହିଛନ୍ତି। 2025 ଭଲଦାୟୀ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ପୁତିନ କହିଛନ୍ତି ଭାରତ ରୁଷର ଏକ ଭରସାଯୋଗ୍ୟ ସହଯୋଗୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ବିଜ୍ଞ ନେତା ଓ ଦୃଢ଼ ବ୍ୟକ୍ତିତ୍ୱ ବୋଲି ସେ କହିଛନ୍ତି। ଉଭୟ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ କାରବାର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଗାମୀ ଦିନରେ ଏହାକୁ ଆହୁରି ସଶକ୍ତ କରିବା ଉପରେ ରୁଷ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଥିବା ବିଭିନ୍ନ ସୁଯୋଗର ସଦ୍ବ୍ୟବହାର ଲାଗି ପଦକ୍ଷେପ ଗ୍ରହଣ କରାଯିବ। ବିଶେଷକରି ପରିବହନ କ୍ଷେତ୍ରରେ ଦେଖାଦେଉଥିବା ଅସୁବିଧାକୁ ଦୂର କରି ଯେଭଳି ସୀମାପାର ଦେୟ ବ୍ୟବସ୍ଥାକୁ ତ୍ୱରିତ କରାଯାଇପାରିବ ସେ ନେଇ ମଧ୍ୟ ଦ୍ୱିପକ୍ଷୀୟ ଆଲୋଚନା କରାଯିବ। ଏନେଇ ରୁଷ ରାଷ୍ଟ୍ରପତି ଆଗୁଆ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି କୁହାଯାଇଛି। ଉଭୟ ଦେଶ ଆନ୍ତର୍ଜାତିକ ରାଜନୈତିକ ଘଟଣାବଳୀ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବ୍ୟତୀତ ସାଂସ୍କୃତିକ କ୍ଷେତ୍ର ମଧ୍ୟ ବିକଶିତ ହେଉଥିବା ଶ୍ରୀ ପୁତିନ କହିଛନ୍ତି। ସୁରକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ ରୁଷ ମଧ୍ୟରେ ଗଭୀର ସମ୍ପର୍କ ରହିଛି ବୋଲି ସେ କହିଛନ୍ତି। ଗାନ୍ଧୀବାଦୀ ତଥା ସ୍ୱାଧୀନତା ସଂଗ୍ରାମୀ ଜିଜି ପାରିକର ଗତକାଲି 100 ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି। ସେ ତାଙ୍କ ଜୀବନକାଳ ମଧ୍ୟରେ ପ୍ରଥମେ 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏବଂ ଦ୍ୱିତୀୟ ଥର ଜରୁରୀକାଳୀନ ପରିସ୍ଥିତି ସମୟରେ ଜେଲ୍ ଯାଇଥିଲେ। ସେଭଳି ପରିସ୍ଥିତିରେ ମଧ୍ୟ ସେ ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟ ଭୁଲିନଥିଲେ। ଜଣେ ଛାତ୍ରକର୍ମୀ ଭାବରେ ସେ ତାଙ୍କ ସାର୍ବଜନୀନ ଜୀବନ ଆରମ୍ଭ କରି 1940 ଦଶକର ପ୍ରାରମ୍ଭରେ ସୌରାଷ୍ଟ୍ର ଏବଂ ମୁମ୍ବାଇରେ ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ପାରିକ ଛାତ୍ର କଂଗ୍ରେସର ବମ୍ବେ ୟୁନିଟ୍ର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜିଏସ୍ଟି ସଞ୍ଚୟ ଉତ୍ସବ ଗତମାସ 22 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ସମାଜର ସମସ୍ତ ବର୍ଗର ଲୋକଙ୍କୁ ଲାଭ ଦେଉଥିବା ଜଣାପଡ଼ିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଦେଶର ପରୋକ୍ଷ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କରିଛି। ବିଭିନ୍ନ ସେବା ଓ ସାମଗ୍ରୀ ଉପରେ ଟିକସ ହ୍ରାସ ପାଇବା ଦ୍ୱାରା ସାଧାରଣ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସାମଗ୍ରିକ ବିକାଶରେ ଜିଏସ୍ଟି ସଂସ୍କାରର ପ୍ରମୁଖ ଭୂମିକା ରହିଛି ବୋଲି କହିଛନ୍ତି।
ये रिफॉर्म भारत की ग्रोथ स्टोरी को एक्सेलरेट करेंगे, कारोबार को और आसान बनाएंगे, निवेश को और आकर्षक बनाएंगे और हर राज्य को विकास की दौड़ में बराबरी का साथी बनाएंगे। पिछले 11 साल में देश में 25 करोड़ लोगों ने गरीबी को हराया है, गरीबी को परास्त किया है और गरीबी से बाहर निकल करके 25 करोड़ का एक बहुत बड़ा समूह नियो मिडिल क्लास के रूप में आज देश के अंदर बहुत बड़ी भूमिका अदा कर रहा है।
ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ବିଭିନ୍ନ ପ୍ରକାରର ଷ୍ଟେସନାରୀ ସାମଗ୍ରୀ ଉପରେ ଟିକସ ହ୍ରାସ କରିଛନ୍ତି। ପେନ୍ସିଲ୍ ସମେତ ନୋଟ୍ବୁକ୍, ଖାତା, ଗ୍ରାଫ୍ ଖାତା ଏବଂ ଲାବୋରେଟୋରୀ ନୋଟ୍ବୁକ୍ ଉପରେ ପୂର୍ବରୁ ଥିବା 12% ଜିଏସ୍ଟିକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ସେହିପରି ଇରେଜର, ପେନ୍ସିଲ୍ କଟର ଉପରୁ ମଧ୍ୟ ଜିଏସ୍ଟି ଛାଡ଼ କରାଯାଇଛି। ଜ୍ୟାମିତି ବାକ୍ସ ଏବଂ ଗଣିତରେ ବ୍ୟବହାର ହେଉଥିବା ଉପକରଣ ଉପରେ ଜିଏସ୍ଟି ହାରକୁ 5% ହ୍ରାସ କରାଯାଇଛି। ଏହିସବୁ ପରିବର୍ତ୍ତନ ଫଳରେ ଷ୍ଟେସନାରୀ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି, ଯାହା ଉତ୍ପାଦକ, ବିକ୍ରେତା, ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଆର୍ଥିକ ସୁବିଧା ପ୍ରଦାନ କରିଛି। ଏ ନେଇ ବିକ୍ରେତା ଉପଭୋକ୍ତାମାନେ କହିଛନ୍ତି,
इस बार जो सरकार ने फायदा दिया है उसमें हमारे कॉपियों के ऊपर, पेंसिल्स के ऊपर, रबड़ के ऊपर बिल्कुल जीरो जीएसटी हो चुका है। जो 18 था वो बिल्कुल फ्री कर दिया, तो उससे रेटों में भी फर्क आएगा और जो हमारे ग्राहक है उनको भी 2 पैसे का फायदा होगा। तो और बच्चों के लिए ये बेनिफिट है कि जो अभी बोझ बढ़ रहा था कि हमारे यहाँ पे पैसे बहुत ज़्यादा लग रहे थे फीस वगैरह का और इनका आइटमों के ऊपर, तो वो थोड़ा सा उनको फायदा मिलेगा।
जो एक्साइज नोटबुक इन्होंने फ्री करी है, ये भी बच्चों को पढ़ने के लिए बहुत अच्छी और शिक्षा को आगे बढ़ाने के लिए काफी सरकार का एग्रेसिव कदम है।
ମଧ୍ୟପ୍ରଦେଶର ଏକ ଟ୍ରାକ୍ଟର ଡାଲା ନଦୀ ମଧ୍ୟକୁ ଓଲଟି ପଡ଼ିବାରୁ 10 ଜଣଙ୍କର ମୃତ୍ୟୁ ହୋଇଛି। ଖଣ୍ଡୁଆ ଜିଲ୍ଲାର ଜମିଲି ଗ୍ରାମରେ ଏକ ଅଣଓସାରିଆ ପୋଲରେ ଟ୍ରାକ୍ଟରଟି ଯାଉଥିବା ବେଳେ ତାହାର ଡାଲାଟି ନଦୀ ମଧ୍ୟକୁ ଖସିପଡ଼ିଥିଲା। ଦୁର୍ଗାମୂର୍ତ୍ତି ବିସର୍ଜନ କରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରାକ୍ଟର ଡାଲାରେ ଥିବା 14 ଜଣ ଲୋକଙ୍କ ମଧ୍ୟରୁ 10 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ପ୍ରଶାସନ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅଧରାତି ପର୍ଯ୍ୟନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି। ଶ୍ରୀ ମୋଦି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଅର୍ଥ ଘୋଷଣା କରିଛନ୍ତି। ଆମେରିକାରେ ସୃଷ୍ଟି ହୋଇଥିବା ଆର୍ଥିକ ଅଚଳାବସ୍ଥାକୁ ଏକ ସୁଯୋଗ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି ଫେଡେରାଲ କର୍ମଚାରୀ ସଂଖ୍ୟା ହ୍ରାସ କରିବା ଲାଗି ଏହା ଏକ ଅଭୂତପୂର୍ବ ସୁଯୋଗ। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ସରକାରୀ କର୍ମଚାରୀ ଛଟେଇ ନେଇ ଚେତାବନୀ ଦିଆଯିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି। ହ୍ୱାଇଟ୍ ହାଉସ୍ ଗଣମାଧ୍ୟମ ସଚିବ କ୍ୟାରୋଲିନ୍ ଲିଭେଟ୍ କହିଛନ୍ତି ଯେଉଁ କ୍ଷେତ୍ରଗୁଡ଼ିକରେ କର୍ମଚାରୀ ହ୍ରାସ କରାଯାଇପାରିବ ସେହି କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ଲାଗି ଶ୍ରୀ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି। ଲିଭେଟ୍ କହିଛନ୍ତି ଏଭଳି ନିଷ୍ପତ୍ତି ଯୋଗୁଁ ହଜାର ହଜାର ସଂଖ୍ୟାର ଫେଡେରାଲ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ। ଉପରାଷ୍ଟ୍ରପତି ଜେଡି ଭାନ୍ସ ଡେମୋକ୍ରାଟ ସଦସ୍ୟମାନଙ୍କୁ ସମାଲୋଚନା କରି କହିଛନ୍ତି ଯଦି ଆର୍ଥିକ ମାନ୍ଦାବସ୍ଥା ଜାରି ରହେ ତେବେ ଅନେକ ଲୋକ ଚାକିରି ହରାଇବେ। ଏହି ଅଭିଯୋଗକୁ ଡେମୋକ୍ରାଟମାନେ ଖଣ୍ଡନ କରିଛନ୍ତି। ସୂଚନା ଅନୁଯାୟୀ ଏବେ ଆମେରିକାରେ 7,50,000 ଫେଡେରାଲ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦିଆଯାଇଥିବା ବେଳେ ଅନେକ କର୍ମଚାରୀ ବିନା ଦରମାରେ କାର୍ଯ୍ୟ କରୁଛନ୍ତି। ସୀମା ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ଭଳି ସେବା କାର୍ଯ୍ୟକ୍ଷମ ରହିଛି। ଯଦି ଆର୍ଥିକ ଅବସ୍ଥାରେ ସୁଧାର ନ ଆସେ ତେବେ ଖାଦ୍ୟ ସହାୟତା କାର୍ଯ୍ୟକ୍ରମ, ପ୍ରିସ୍କୁଲ ପାଣ୍ଠି ଏବଂ ଜାତୀୟ ଉଦ୍ୟାନ ସେବା ଖୁବ୍ ଶୀଘ୍ର ପ୍ରଭାବିତ ହେବ। ଅନ୍ୟପକ୍ଷରେ ବିନା ଦରମାରେ କାମ କରୁଥିବା କର୍ମଚାରୀମାନେ ଯଦି କାମ ବନ୍ଦ କରନ୍ତି ସେ କ୍ଷେତ୍ରରେ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଗତ 7 ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଆମେରିକାରେ ଏଭଳି ଅଚଳାବସ୍ଥା ଲାଗି ରହିଛି। ତେବେ ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଏଭଳି ସ୍ଥିତି 35 ଦିନ ଧରି ଜାରି ରହିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା 2 ମ୍ୟାଚ୍ ସିରିଜ୍ର ପ୍ରଥମ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତ ଗତକାଲିର 2 ୱିକେଟ୍ରେ 121 ରନ୍ରୁ ପ୍ରଥମ ଇନିଂସ୍ ଜାରି ରଖିବ। ଗତକାଲି ଖେଳ ଶେଷ ହେବା ବେଳକୁ କେଏଲ୍ ରାହୁଲ 53 ଏବଂ ସୁମନ ଗିଲ୍ 18 ରନ୍ କରି ଅପରାଜିତ ଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ 162 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ 4 ଏବଂ ଯଶପ୍ରୀତ ବୁମ୍ରା 3 ୱିକେଟ୍ ନେଇଥିଲେ। ନରୱେର ଫର୍ଡେଠାରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାରତର ମୀରାବାଇ ଚାନୁ 48 କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। 2022 ମସିହା ପରେ ପ୍ରଥମ ବିଶ୍ୱ ଚମ୍ପିୟନ୍ସିପ୍ରେ ଭାଗ ନେଇଥିବା ମୀରାବାଇ 84 ଏବଂ 115 କିଲୋଗ୍ରାମ ବର୍ଗରେ ମଧ୍ୟ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ କୋରିଆର ବିଶ୍ୱ ଚମ୍ପିୟନ୍ ରି ସାଙ୍ଗୁମ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ବିଶ୍ୱ ପାରାକ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି ଭାରତ 2 ପଦକ ହାସଲ କରିଛି, ଫଳରେ ଭାରତ ଏପର୍ଯ୍ୟନ୍ତ 4 ସ୍ୱର୍ଣ୍ଣ, 5 ରୌପ୍ୟ ଏବଂ 2 ବ୍ରୋଞ୍ଜ ପଦକ ପାଇଛି। ଭାରତର ଧର୍ମବୀର ନେନ୍ ପୁରୁଷ F-51 କ୍ଲବ୍ ଥ୍ରୋରେ 29.71 ମିଟର ଦୂରତା ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି। ସର୍ବିଆର ଆଲେକ୍ଜାଣ୍ଡର ରାଡିସେକ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ଭାରତ ରୁଷ ବ୍ୟବସାୟିକ ସମ୍ପର୍କକୁ ନୂଆ ଦିଗ ଦେବା ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ମାସରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାରରେ ଷ୍ଟେସନାରୀ ସାମଗ୍ରୀ ଉପରେ ଟିକସ ହ୍ରାସ ଉତ୍ପାଦକ, ବିକ୍ରେତା ଓ ଛାତ୍ରଛାତ୍ରୀଙ୍କୁ କରୁଛି ଲାଭାନ୍ୱିତ। ମଧ୍ୟପ୍ରଦେଶରେ ଏକ ଟ୍ରାକ୍ଟର ଡାଲା ନଦୀ ମଧ୍ୟକୁ ଖସିପଡ଼ିବା ଫଳରେ 10 ମୃତ ଆମେରିକାରେ ସୃଷ୍ଟି ହୋଇଥିବା ଆର୍ଥିକ ଅଚଳାବସ୍ଥା ଯୋଗୁଁ ଛୁଟିରେ ଗଲେ 750,000 ସରକାରୀ କର୍ମଚାରୀ ଏବଂ ଅହମ୍ମଦାବାଦରେ ଚାଲିଥିବା କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ବିରୋଧରେ 121 ରନ୍ରୁ ପ୍ରଥମ ଇନିଂସ୍ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।